ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦିଲ୍ଲୀର ରାଜଘାଟଠାରେ ବାପୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ. ବିଭିନ୍ନ ରାଷ୍ଟ୍ରରେ ପାଳିତ ହୋଇଛି ଗାନ୍ଧିଜୀଙ୍କ ଜନ୍ମବାର୍ଷିକୀ. ଆର୍ଏସ୍ଏସ୍ର ଶତବାର୍ଷିକୀ ପାଳନ ଅବସରରେ ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି. ବୈଦ୍ୟୁତିକ ଉପକରଣ ପ୍ରସ୍ତୁତି ଯୋଜନା ଅଧୀନରେ 1,15,351 କୋଟି ଟଙ୍କାର ମିଳିଛି ନିବେଶ ପ୍ରସ୍ତାବ. ସାର୍କ କ୍ରିକ୍ ଅଞ୍ଚଳରେ କୌଣସି ଦୁଃସାହସିକ କାର୍ଯ୍ୟର ନିର୍ଣ୍ଣାୟକ ଜବାବ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ପାକିସ୍ତାନକୁ ଚେତାବନୀ. ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚଳିତ ଦୁଇଟିକିଆ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦଠାରେ ଜାରି ରହିଛି. ଜାତିର ପିତା ମହାତ୍ମା ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କୁ ଆଜି ଦେଶବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି. ଗାନ୍ଧି ଜୟନ୍ତୀ ଅବସରରେ ଦେଶ ଏବଂ ବିଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି. ଦିଲ୍ଲୀର ରାଜଘାଟଠାରେ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍କତି ଓମ୍ ବିର୍ଲା, ଗୃହ ସହରାଞ୍ଚଳ ବିକାଶ ମନ୍ତ୍ରୀ ମନୋହରଲାଲ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି. ସେଠାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ମଧ୍ୟ ଆୟୋଜନ କରାଯାଇଥିଲା. ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମବାର୍ଷିକୀରେ ମଧ୍ୟ ଦେଶବ୍ୟାପୀ ସଭାସମିତିମାନ ଆୟୋଜିତ ହେଉଛି. ବିଶ୍ୱବ୍ୟାପୀ ଗାନ୍ଧିଜୀଙ୍କ 156ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଇଛି. ନ୍ୟୁଜିଲାଣ୍ଡରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ପାଳିତ ଜୟନ୍ତୀ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ବାପୁଜୀଙ୍କ ଜୀବନ ଓ ଶିକ୍ଷାର ପ୍ରଭାବ ଏବଂ ଏହାର ସାମ୍ପ୍ରତିକ ପରିସ୍ଥିତିରେ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଛନ୍ତି. ଜାପାନର ଏଡଗାଓଠାରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ସେଠାକାର ଅଧିକାରୀ, ପ୍ରବାସୀ ଭାରତୀୟ, ଶିକ୍ଷକ ଏବଂ ଛାତ୍ରଛାତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି. ନେପାଳଠାରେ ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ସ୍ୱଚ୍ଛତା ହିଁ ସେବା 2025 ଅଭିଯାନରେ ଉତ୍କର୍ଷ ପ୍ରତିପାଦନ କରିଥିବା ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି. ପୋର୍ଟ ମୋରେସ୍ବିରେ ଥିବା ପପୁଆ ନିୟୁଗିନି ବିଶ୍ୱବିଦ୍ୟାଳୟଠାରେ ମଧ୍ୟ ଗାନ୍ଧି ଜୟନ୍ତୀ ପାଳିତ ହୋଇଛି. ଭାରତୀୟ ଉଚ୍ଚାୟୁକ୍ତ ରାଜୀବ କୁମାର, ବିଶ୍ୱବିଦ୍ୟାଳୟର ଉପଚାନ୍ସେଲର ଇଆନ୍ ଫିଣ୍ଡଲେଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବାପୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି. ଅଷ୍ଟ୍ରେଲିଆର ସିଡ୍ନିଠାରେ ମଧ୍ୟ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି. ଗାନ୍ଧି ଜୟନ୍ତୀ ପାଳନ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀର ଖଦି ଗ୍ରାମୋଦ୍ୟୋଗ ଭବନରେ ଜିଏସ୍ଟି ସଞ୍ଚୟ ଉତ୍ସବ ପାଳନ କରିଛନ୍ତି. ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦ ଉପରେ ଦେଶବ୍ୟାପୀ ରିହାତି ବିକ୍ରୟର ଶୁଭାରମ୍ଭ କରିଛନ୍ତି. ଉପଭୋକ୍ତାଙ୍କୁ ଖଦି ପୋଷାକ ଉପରେ ଆଜିଠାରୁ ନଭେମ୍ବର 5 ତାରିଖ ପର୍ଯ୍ୟନ୍ତ 20% ଏବଂ ଖଦି ଗ୍ରାମୋଦ୍ୟୋଗ ଉତ୍ପାଦ ଉପରେ 10% ରିହାତି ପ୍ରଦାନ କରାଯିବ. ଖଦିକୁ ଅଧିକରୁ ଅଧିକ ଆପଣାଇବା ଏବଂ ସ୍ୱଦେଶୀ ଉତ୍ପାଦ ବ୍ୟବହାରକୁ ଅଧିକ ତ୍ୱରାନ୍ୱିତ କରିବା ମନ୍ତ୍ରୀ ଶ୍ରୀ ଶାହା ଦେଶବାସୀଙ୍କୁ ଏହି ଅବସରରେ ଆହ୍ୱାନ ଦେଇଛନ୍ତି. ଗାନ୍ଧି ଜୟନ୍ତୀ ଅବସରରେ ଆମର ପଡ଼କାଷ୍ଟ ସିରିଜ୍ରେ କାହାଣୀ ପଛର ବ୍ୟକ୍ତିତ୍ୱର ଅଂଶ ଭାବରେ ଆଜି ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଭିପି ଆପୁକୁଟ୍ଟାନ ପୋଡୁଭାଲୁଙ୍କ ସହ ଏକ ସାକ୷ାତକାର ପ୍ରଚାରଣ କରାଯିବ. ସନ୍ଧ୍ୟା 5:10 ଆକାଶବାଣୀର ଏଫ୍ଏମ୍ ଗୋଲ୍ଡ ଚ୍ୟାନେଲ୍ରେ ଏହି କାର୍ଯ୍ୟକ୍ରମର ପ୍ରସାରଣ କରାଯିବ. ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ର ଶତବାର୍ଷିକୀ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଶୁଭେଚ୍ଛା ଜଣାଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, 1925 ଡକ୍ଟର କେଶବ ବଳିରାମ ହେଡ୍ଗେୱାରଙ୍କ ଦ୍ୱାରା ଆର୍ଏସ୍ଏସ୍ର ପ୍ରତିଷ୍ଠା ହେବା ପରଠାରୁ ସେବା ପରମ ଧର୍ମର ମୂଳମନ୍ତ ଭାବେ ଗ୍ରହଣ କରି ଏହାର ସ୍ୱେଚ୍ଛାସେବକମାନେ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି. ଚରିତ୍ର ବିକାଶ ଏବଂ ସ୍ୱେଚ୍ଛାକୃତ ଭାବେ ସମାଜର ସେବା କରିବା ପାଇଁ ଆର୍ଏସ୍ଏସ୍ ସର୍ବଦା ପ୍ରେରଣା ଯୋଗାଇ ଆସୁଛି. ରାଷ୍ଟ୍ରପତି କହିଛନ୍ତି, ଏକ ଅନ୍ତର୍ଭୁକ୍ତିମୂଳକ ଆଭିମୁଖ୍ୟ ନେଇ ଆର୍ଏସ୍ଏସ୍ ଧର୍ମ, ଜାତି ଓ ଭାଷାରୁ ଉର୍ଦ୍ଧ୍ୱକୁ ଉଠି ସର୍ବାଙ୍ଗୀନ ପ୍ରଗତିରେ ଯୋଗଦାନ ଦେଇଆସୁଛି. ଖୁବ୍ ଶୀଘ୍ର ଭାରତ ବିଶ୍ୱର ଏକ ସର୍ବୋତ୍ତମ ରାଷ୍ଟ୍ର ଭାବେ ପରିଗଣିତ ହେବ ଏବଂ ଏଥିରେ ଆର୍ଏସ୍ଏସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଉପରାଷ୍ଟ୍ରପତି କହିଛନ୍ତି. ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବୈଦ୍ୟୁତିକ ଉପକରଣ ପ୍ରସ୍ତୁତି ଯୋଜନା ଅଧୀନରେ ସରକାରଙ୍କୁ 1,15,351 କୋଟି ଟଙ୍କାର ନିବେଶ ଆବେଦନ ପତ୍ର ମିଳିଛି. ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଆଜି ସୂଚନା ଦେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ଯୋଜନା ଅଧୀନରେ ଗତକାଲି ଆବେଦନ କରିବାର ସମୟସୀମା ଶେଷ ହୋଇଛି. ଗତ 11 ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ସୃଷ୍ଟି ହୋଇଥିବା ବିଶ୍ୱାସ ନିବେଶ, ନିଯୁକ୍ତି ଏବଂ ଉତ୍ପାଦନ କ୍ଷେତ୍ରକୁ ପ୍ରୋହାହିତ କରିଛି. ଶ୍ରୀ ବୈଷ୍ଣବ କହିଛନ୍ତି, 69,350 କୋଟି ଟଙ୍କା ନିବେଶ ଆଧାରରେ ଏହି ଆବେଦନପତ୍ରଗୁଡ଼ିକ ହସ୍ତଗତ ହୋଇଛି। ଏହା ବ୍ୟତୀତ 4,56,500 କୋଟି ଟଙ୍କାର ଉତ୍ପାଦନ ଲକ୍ଷ୍ୟ ପାଇଁ 10,00,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉତ୍ପାଦନ ନେଇ ପ୍ରସ୍ତାବ ମିଳିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାର୍କ କ୍ରିକ୍ ଅଞ୍ଚଳରେ ଯେକୌଣସି ଦୁଃସାହସିକ କାର୍ଯ୍ୟର ନିର୍ଣ୍ଣାୟକ ଜବାବ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନୀକୁ ଚେତାବନୀ ଦେଇଛନ୍ତି। ଭୁଜ୍ର ସାମରିକ ଘାଟିଠାରେ ଶସ୍ତ୍ରପୂଜନ ସମାରୋହ ଅବସରରେ ସୈନିକଙ୍କୁ ସମ୍ବୋଧନ କରି ଶ୍ରୀ ସିଂହ କହିଛନ୍ତି, ଅପରେସନ୍ ସିନ୍ଦୁର ଅବସରରେ ପାକିସ୍ତାନ ଲେହରୁ ସାର୍କ କ୍ରିକ୍ ପର୍ଯ୍ୟନ୍ତ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରିବାରେ ବିଫଳ ହୋଇଥିଲା। ଭାରତୀୟ ସେନା ପାକିସ୍ତାନ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିଫଳତାକୁ ପ୍ରମାଣ କରିଥିଲା।
पूरी दुनिया ने इस बात का अनुभव किया है और शस्त्र पूजा इस बात का प्रतीक है कि भारत सिर्फ शस्त्र की पूजा नहीं करता है बल्कि समय आने पर शस्त्रों का इस्तेमाल करना भी जानता है। आप हमारे देवी देवताओं की प्रतिमाओं को ध्यान से देखिए, उनके एक हाथ में शास्त्र है तो दूसरे हाथ में शस्त्र है, क्योंकि हमें वह संदेश देते हैं कि शास्त्रों की रक्षा शस्त्र से ही की जा सकती है। इसलिए शास्त्र और शस्त्र का संतुलन ही हमारी सभ्यता को जीवंत और अजेय बनाता है।
ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଗତକାଲି ଭୁଜ୍ର ସାମରିକ ଘାଟିଠାରେ ରାବଣପୋଡ଼ି ସମାରୋହରେ ଯୋଗଦେବା ସହ ସୈନିକଙ୍କ ସହ ଭୋଜନ କରିଥିଲେ। ଅପରେସନ୍ ସିନ୍ଦୁରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯବାନଙ୍କୁ ଶ୍ରୀ ସିଂ ଏହି ଅବସରରେ ସମ୍ମାନିତ କରିଥିଲେ। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଶୁଣିବା ନକ୍ସଲମୁକ୍ତ ଭାରତ ଗଠନ ପାଇଁ ମୋଦି ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ। ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ବାମପନ୍ଥୀ ଉଗ୍ରବାଦ ପ୍ରତି ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସରକାରୀ ଯୋଜନାଗୁଡ଼ିକର 100% କାର୍ଯ୍ୟାନ୍ୱୟନ ସହିତ ଉଗ୍ରବାଦ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସମ୍ପୂର୍ଣ୍ଣ ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଗତ ମାସରେ ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ନକ୍ସଲ ଏବଂ ମାଓବାଦ ଯୋଗୁଁ ଲାଲ୍ କରିଡର ଭାବେ ପରିଚିତ ଅଞ୍ଚଳଗୁଡ଼ିକ ଏବେ ସବୁଜ ବିକାଶର କରିଡରରେ ପରିଣତ ହେଉଛି।
भारत के नक्शे में जिन क्षेत्रों को लहूलुहान कर दिया गया था, लाल रंग से रंग दिया गया था, हमने वहां संविधान कानून और विकास का तिरंगा फहरा दिया। इन जनजातीय क्षेत्रों को नक्सल से मुक्त कर करके जनजातीय परिवार के नौजवानों की जिंदगी बचा करके हमने भगवान बिरसा मुंडा को एक सच्ची श्रद्धांजलि दी है।
ବାମପନ୍ଥୀ ଉଗ୍ରବାଦ ଆହ୍ୱାନର ମୁକାବିଲା ପାଇଁ ସରକାର ଦୁଇଟି ମୁଖ୍ୟ ନୀତି କାର୍ଯ୍ୟକାରୀ କରିଛନ୍ତି। ହିଂସା ସମାପ୍ତ ପାଇଁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି କରିବା ଏବଂ ସେହି ଅଞ୍ଚଳରେ ବାଧାପ୍ରାପ୍ତ ହେଉଥିବା ବିକାଶକୁ ପୁନଃ କାର୍ଯ୍ୟକ୍ଷମ କରିବା। ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକ ପାଇଁ ବଜେଟ୍ର ଅର୍ଥ ବରାଦ 300% ବୃଦ୍ଧି କରାଯାଇଛି। 2004-2014 ସମୟସୀମା ତୁଳନାରେ ନକ୍ସଲ ହିଂସା ଘଟଣା ବହୁ ପରିମାଣରେ ହ୍ରାସ ପାଇଛି। ଆସନ୍ତା ବର୍ଷ ମାର୍ଚ୍ଚ 31 ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ନିରନ୍ତର ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ପ୍ରତିବଦ୍ଧତା ଯୋଗୁଁ ବାମପନ୍ଥୀ ଉଗ୍ରବାଦ ମୁକ୍ତ ଭାରତର ଦୃଷ୍ଟିକୋଣ ପୂର୍ବାପେକ୍ଷା ଅଧିକ ସୁଦୃଢ଼ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତମାସ 22 ତାରିଖରେ ଆରମ୍ଭ ହୋଇଥିବା ଜିଏସ୍ଟି ସଞ୍ଚୟ ଉତ୍ସବ ସମାଜର ସବୁବର୍ଗକୁ ସୁଫଳ ପ୍ରଦାନ କରୁଛି। ଏହି ସଂସ୍କାର ଦେଶର ପରୋକ୍ଷ ଟିକସ ବ୍ୟବସ୍ଥାକୁ ସରଳ କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସଂସ୍କାର ମାଧ୍ୟମରେ ବିଭିନ୍ନ ସାମଗ୍ରୀ ଏବଂ ସେବା ଉପରେ ଟିକସ ହାର ହ୍ରାସ ଦେଶବାସୀଙ୍କୁ ପ୍ରୋହାହନ ପ୍ରଦାନ କରୁଛି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ମାଧ୍ୟମରେ ସରକାର କୃଷକଙ୍କ ଉପରୁ ଆର୍ଥିକ ବୋଝ ହ୍ରାସ କରିବା ସହ ଗ୍ରାମୀଣ ବିକାଶକୁ ପ୍ରୋହାହନ ପ୍ରଦାନ କରିଛନ୍ତି। ଅତ୍ୟାବଶ୍ୟକ କୃଷି ଉପକରଣଗୁଡ଼ିକର ମୂଲ୍ୟ ସୁଲଭ ହୋଇଛି। ଜଳସେଚନକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଉତ୍ପାଦକତା ବୃଦ୍ଧି ଦିଗରେ ଏହା ସହାୟକ ହୋଇଛି। ଭାରତ ୱେଷ୍ଟଇଣ୍ଡିଜ୍ ଦୁଇଟିକିଆ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଅହମ୍ମଦାବାଦଠାରେ ଖେଳାଯାଉଛି। ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ୱେଷ୍ଟଇଣ୍ଡିଜ୍ ତା'ର ପ୍ରଥମ ଇନିଂସରେ 9 ୱିକେଟ୍ ବିନିମୟରେ 156 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ 4 ୱିକେଟ୍ ଅକ୍ତିଆର କରିଥିବା ବେଳେ ଯଶ୍ପ୍ରୀତ ବୁମ୍ରା 3 ୱିକେଟ୍ ଅକ୍ତିଆର କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦିଲ୍ଲୀର ରାଜଘାଟରେ ବାପୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଭିନ୍ନ ରାଷ୍ଟ୍ରରେ ପାଳିତ ହେଉଛି ଗାନ୍ଧିଜୀଙ୍କ ଜନ୍ମବାର୍ଷିକୀ। ଆର୍ଏସ୍ଏସ୍ର ଶତବାର୍ଷିକୀ ପାଳନ ଅବସରରେ ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚଳିତ ଦୁଇଟିକିଆ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦଠାରେ ଜାରି ରହିଛି। ସମ୍ବାଦ ଶେଷ ହେଲା।